ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସଖୀ ବୁଥ୍ ଜରିଆରେ ମହିଳା ମତଦାନ ହାର ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଗତ ଦୁଇଦିନ ଧରି କଟକ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। 14 ଜିଲ୍ଲାକୁ ଅରେଞ୍ଜ ଓ 12 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଏବଂ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆଜି ବନ୍ଦ ରହିଛି ଶିମିଳିପାଳ ଅଭୟାରଣ୍ୟ। ନିର୍ବାଚନ କମିଶନ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପର୍ଯ୍ୟାୟରେ 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ହେବ। ତାମିଲନାଡୁର 39 ଆସନ, ରାଜସ୍ଥାନର 12, ଉତ୍ତରପ୍ରଦେଶର 8, ମଧ୍ୟପ୍ରଦେଶର 6, ଉତ୍ତରାଖଣ୍ଡ, ଆସାମ ଓ ମହାରାଷ୍ଟ୍ରର 5 ଲେଖାଏଁ ଆସନ, ବିହାରର 4, ପଶ୍ଚିମବଙ୍ଗର 3, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର 2 ଲେଖାଏଁ ଆସନ ଏବଂ ଛତିଶଗଡ଼, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀରେ 1 ଲେଖାଏଁ ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ପ୍ରାର୍ଥୀପତ୍ର ଦାଖଲ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ବିହାର ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ 28 ତାରିଖ ରହିଛି। ଏହି ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ 30 ତାରିଖ ରହିଛି। ବିହାରରେ 30 ତାରିଖ ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ୍ 2 ତାରିଖ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଏପ୍ରିଲ୍ 19 ତାରିଖରେ ହେବ। ରାଜ୍ୟର ଯେଉଁ ଅଞ୍ଚଳରେ ମହିଳାମାନଙ୍କ ମତଦାନ ହାର କମ୍ ରହୁଥିବା ଚିହ୍ନଟ କରାଯାଇଛି, ସେଠାରେ ସଖୀ ବୁଥ୍ ଖୋଲି ମହିଳା ମତଦାନ ହାର ବୃଦ୍ଧି କରାଯିବ। ଏଥିପାଇଁ ପ୍ରତି ଜିଲ୍ଲାରେ ଏହି ସଖୀ ବୁଥ୍ର ବ୍ୟବସ୍ଥା କରାଯିବ। ଏହି ବୁଥ୍ରେ ମହିଳା ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ମୁତୟନ କରାଯିବ। ଏପରିକି ଏଠାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିୟୋଜିତ ହେବାକୁ ଥିବା ପୋଲିଂ ଏଜେଣ୍ଟ ମଧ୍ୟ ମହିଳା ରହିବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ମହିଳାମାନଙ୍କୁ ରାଜ୍ୟର ହସ୍ତତନ୍ତ ପୋଷାକ କିମ୍ବା ଶାଢ଼ୀ ପିନ୍ଧିବାକୁ ଉତ୍ସାହିତ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସମସ୍ତ ସଖୀ ବୁଥ୍ର ମହିଳାମାନେ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ କାର୍ଯ୍ୟ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେଉଛି। ଜିଲ୍ଲାରେ 4 ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ 1951 ମସିହାରେ ଗଠନ ହେବା ପରଠାରୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ହେଲେ 2009 ମସିହାରେ ସୀମା ପୁନଃନିର୍ଦ୍ଧାରଣ ପରେ ଏହି ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ 2,33,384 ଜଣ ଭୋଟର ଅଛନ୍ତି। ସେମାନଙ୍କ ଭିତରୁ 1,19,433 ଜଣ ମହିଳା ଏବଂ 23 ଜଣ ତୃତୀୟଲିଙ୍ଗୀ ଭୋଟର ଅଛନ୍ତି। ପ୍ରତି 1,000 ପୁରୁଷ ଭୋଟରଙ୍କ ତୁଳନାରେ 1,048 ଜଣ ମହିଳା ଭୋଟର ଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଆସନ୍ତୁ ଶୁଣିବା ଆମ ପ୍ରତିନିଧି ପ୍ରଭାତୀ ବିଷୋଇ କ'ଣ କହୁଛନ୍ତି।
ନବରଙ୍ଗପୁର ଜିଲ୍ଲାରେ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସମସ୍ତ ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ। 1991 ମସିହାରେ ଏହି ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା, ସେତେବେଳେ ଏହା ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା, କିନ୍ତୁ 2009 ସୀମା ପୁନଃନିର୍ଦ୍ଧାରଣ ହେବା ପରେ ଏହାକୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଗଲା। ଏହି ନିର୍ବାଚନ ମଣ୍ଡଳୀରେ 2,33,384 ଜଣ ଭୋଟର ଅଛନ୍ତି। ସେଥିରୁ 1,13,928 ଜଣ ପୁରୁଷ ଏବଂ 1,19,433 ଜଣ ମହିଳା ଭୋଟର ଅଛନ୍ତି ଏବଂ ଏହି ନିର୍ବାଚନ ମଣ୍ଡଳୀରେ 23 ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ଅଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ଥିଲା। ଲଗାତାର କଂଗ୍ରେସର ହବିବୁଲ୍ଲା ଖାନ୍ 9 ନିର୍ବାଚିତ ହୋଇଥିଲେ, କିନ୍ତୁ ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ହେବା ପରେ ଏହା ବିଜେଡି ଖାତାକୁ ଚାଲିଯାଇଥିଲା। ଚଳିତ ନିର୍ବାଚନ 2024 ତ୍ରିକୋଣୀୟ ଲଢ଼େଇ ହେବ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୋଲି ଯାହା ଆଶା କରାଯାଉଛି, କାରଣ ସମସ୍ତ ଦଳ ତାଙ୍କର ଟାଣୁଆ ପ୍ରାର୍ଥୀଙ୍କୁ ନେଇ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।
ନିର୍ବାଚନ ସମ୍ବନ୍ଧୀୟ ପ୍ରସାରଣରେ ଦୂରଦର୍ଶନ ଓ ଆକାଶବାଣୀର ମହତ୍ତ୍ୱକୁ ଭାରତର ନିର୍ବାଚନ ଆୟୋଗ ସ୍ୱୀକାର କରିଛନ୍ତି। ଏହି ଦୁଇ ସଂସ୍ଥାର ସୁଦୂର ପ୍ରସାରୀ ପ୍ରଭାବ ଯଥେଷ୍ଟ ରହିଛି ବୋଲି ଆୟୋଗ କହିଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମକୁ ଠିକ୍ ଭାବେ ବ୍ୟବହାର କରାଯାଇପାରିଲେ ଏହା ଦେଶର ଭୋଟରଙ୍କ ପାଇଁ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିବ ବୋଲି ସେ କହିଛନ୍ତି। ଦୂରଦର୍ଶନ ଓ ଆକାଶବାଣୀ ଭୋଟରମାନଙ୍କୁ ରାଜନୈତିକ ଦଳ, ସେମାନଙ୍କର ଚିହ୍ନ, ପ୍ରତିନିଧି ଏବଂ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ପ୍ରାଥମିକ ଶିକ୍ଷା ଦେଇପାରୁଛି। ଏହି ଦୃଷ୍ଟିରୁ ବିତର୍କ ଅଭିଯାନ ସମ୍ବାଦ ସଂଗ୍ରହ ଆଦି ସମ୍ପର୍କରେ ମତଦାତାଙ୍କ ସୂଚନାର ଏହା ସବୁଠାରୁ ବଡ଼ ଉତ୍ସ ଭାବେ ସ୍ୱତନ୍ତ୍ର ସ୍ଥାନ ନେଇଛି ବୋଲି ଆୟୋଗ ମତ ପ୍ରକାଶ କରିଛନ୍ତି ଗତ ଦୁଇଦିନ ଧରି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି ଫଳରେ ଜନଜୀବନ ପ୍ରଭାବିତ ହୋଇଛି ଗତ ଚବିଶ ଘଣ୍ଟା ମଧ୍ୟରେ ଢେଙ୍କାନାଳର ଗନ୍ଦିଆରେ ସର୍ବାଧିକ 72.2 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ସେହିପରି ଭୁବନରେ 72 ମିଲିମିଟର ଆଠମଲ୍ଲିକରେ 68 ମିଲିମିଟର ଏବଂ କନ୍ଧମାଳରେ 66.2 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ 14 ଜିଲ୍ଲାକୁ ଅରେଞ୍ଜ ଓ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଗଞ୍ଜାମ ଗଜପତି ରାୟଗଡ଼ା ପୁରୀ ବୌଦ୍ଧ ଅନୁଗୁଳ କଟକ ଖୋର୍ଦ୍ଧା ନୟାଗଡ଼ ଓ କନ୍ଧମାଳ ଯାଜପୁର ବରଗଡ଼ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ନୂଆପଡ଼ା ବରଗଡ଼ ବଲାଙ୍ଗୀର ସୋନପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ଏବଂ ସମ୍ଭଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଆଗାମୀ 3 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆଜି ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଛି ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଶିମିଳିପାଳ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ଆସନ୍ତାକାଲି ପାଣିପାଗକୁ ଦେଖିବା ପରେ ଶିମିଳିପାଳ ଦର୍ଶକଙ୍କ ଲାଗି ଖୋଲାଯିବ କି ନାହିଁ ସେ ସଂକ୍ରାନ୍ତରେ ନିଷ୍ପଭି ନିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି ରାଜ୍ୟରେ ହାତୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନର ବିଭିନ୍ନ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଦୂର କରିବା ପାଇଁ ସାଳିଆ ବାଉଁଶ ଚାଷ ଉପରେ ଗୁରୁତ୍ୱ ଦେଉଛି ସେଥିପାଇଁ ସେଠାରେ ସିଡ୍ ବଲ୍ ବୁଣିବା ଲାଗି ପ୍ରଥମଥର ପାଇଁ ଡ୍ରୋନ୍ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି ଏଥିମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରଙ୍ଗମାଟିଆ ଜଙ୍ଗଲରେ 10,000 ସିଡ୍ ବଲ୍ ପ୍ରସ୍ତୁତ ହେଉଛି ହାତୀ ରହୁଥିବା ଜଙ୍ଗଲଗୁଡ଼ିକରେ ସାଳିଆ ବାଉଁଶ ଚାଷ କରାଗଲେ ପରିସଂସ୍ଥାନ ସୁରକ୍ଷିତ ରହିବା ସହ ସେମାନଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଫଳରେ ହାତୀଗୁଡ଼ିକ ଆଉ ଜନବସତିମୁହାଁ ହେବେନି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଉଛନ୍ତି ସୂଚନାଯୋଗ୍ୟ ପ୍ରଥମଥର କରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଲୁହାପଡ଼ା ଜଙ୍ଗଲ ଏବଂ ପଶ୍ଚିମବଙ୍ଗର କେଶରେଖା ହାତୀଟପ୍ ଜଙ୍ଗଲରେ ସାଳିଆ ବାଉଁଶ ଚାଷ ହେଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ବଣେଇରେ ହେବାକୁ ଯାଉଛି ଆଜି ପଖାଳ ଦିବସ ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିବସ ପାଳନ କରିବାକୁ ଅନାଇ ବସିଥାନ୍ତି ଗାଁଠୁ ସହର ସବୁଆଡ଼େ ଓଡ଼ିଆ ଲୋକ ପଖାଳ ଖାଇଥାନ୍ତି ଏହି ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବଡ଼ ବଡ଼ ତାରକା ହୋଟେଲ୍ ଓ କ୍ଲବ୍ ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ଆଜି ମଧ୍ୟ ହେଉଛି ବିଶ୍ୱ ଘରଚଟିଆ ଦିବସ ପ୍ରକୃତିକୁ ସନ୍ତୁଳନ ରଖିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସାରା ବିଶ୍ୱରେ 43 ପ୍ରକାର ଘରଚଟିଆ ଥିବା ଜଣାପଡ଼ିଛି ସବୁଆଡ଼େ ପକ୍କାଘର ତିଆରି ହୋଇଯାଉଥିବାରୁ ଏମାନଙ୍କୁ ଆଉ ପ୍ରାୟତଃ ଚାଳରେ ବସିବା ଦେଖିବାକୁ ମିଳୁନାହିଁ ମୋବାଇଲ୍ ଟାୱାର ବିକିରଣ ଖାଦ୍ୟାଭାବ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି ତେଣୁ ଏହି କ୍ଷୁଦ୍ର ପକ୍ଷୀଟିର ସୁରକ୍ଷା ପାଇଁ ପ୍ରାଣୀ ସଂଗଠନ ପକ୍ଷରୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ କର୍ମଶାଳା ଓ ସଭାସମିତିମାନ ଆୟୋଜନ କରାଯାଉଛି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ସଖୀ ବୁଥ୍ ଜରିଆରେ ମହିଳା ମତଦାନ ହାର ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଗତ ଦୁଇଦିନ ଧରି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା 14 ଜିଲ୍ଲାକୁ ଅରେଞ୍ଜ ଓ 12 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଏବଂ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆଜି ବନ୍ଦ ରହିଛି ଶିମିଳିପାଳ ଅଭୟାରଣ୍ୟ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ